ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖିଆ ଖବର ସମ୍ବଲପୁରନ 948 କୋଟି ନୂଆ ଅତକା ଟଙ୍କାର 25 ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ସହରନ 25 ଇ ବସ୍ ଶୁଭାରମ୍ଭ ସହିତ ଅଇଁଠାପାଲିନ କ୍ରୁଡ୍ର ବସ୍ ଟର୍ମିନାଲ ହେଲା ଉଦ୍ଘାଟିତ। ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆନ ଆଷ୍ଠାନ ମୂଲ ହେଉଛେ ଶିଶିର ସରସ ମେଳା। ଆଉର୍ ହିନ୍ଦୀ ଭାଷାକେ ବୈଷୟିକ ଆଉ କୃତ୍ରିମ ବୁଦ୍ଧିମତା ସାଙ୍ଗେ ଯୁଡ଼ିବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ହିନ୍ଦୀ ଦିବସ। ଏଥର ପୁରା ଖବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାନୁ ଦୁଇଦିନିଆ ସମ୍ବଲପୁର ଗସ୍ତଥି ଆସିଛନ୍। ଏ ଅବସରରେ ବୁର୍ଲା ପିଏମ୍ସି ବିଦ୍ୟାଳୟ ପଡ଼ିଆନ ହୋଇଥିବାର ଗୋଟିଏ ଖାସ କାର୍ଯ୍ୟକ୍ରମ ଥି ଜିଲ୍ଲା ଲାଗି 948 କୋଟି ନୁ ଅତକା ଟଙ୍କାର 25 ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍। ହୀରାକୁଦ ଡ୍ୟାମ୍ ମାଷ୍ଟର ପ୍ଲାନ୍, କର୍ଡୋଲା ହସ୍ତତନ୍ତ ଗାଁର ବିକାଶ ପ୍ରକଳ୍ପ, ବୁର୍ଲା ରିଙ୍ଗରୋଡ୍, ହୀରାକୁଦ ରିଙ୍ଗରୋଡ୍, ମୁଡ଼ଘାଟନୁ ଚାଉରପୁରକେ ରାସ୍ତା, ରେମେଡ୍ ହୀରାକୁଦ ଚାରିଥାକିଆ ରାସ୍ତାର ଶିଳାନ୍ୟାସ ହୋଇଛି। ଭୋଜପୁର ଜମେନକିରା ରାସ୍ତାର ପ୍ରଶସ୍ତିକରଣ ବିଲ୍ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍। ଏ ଅବସରରେ 3 ଆଦର୍ଶ ବିଦ୍ୟାଳୟର ଛାତ୍ରୀନିବାସ ଲୋକାର୍ପିତ ହୋଇଛି। ଧାନମଣ୍ଡିର ସମସ୍ୟାକେ ଦୂର କରିବା ଲାଗି ଜମେନକିରା ବାଟଗାଁ ଲେମ୍ସର 2500 ମେଟ୍ରିକ୍ ଟନ୍ର 2 ଗୋଦାମ ଘରକେ ବିଲ୍ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଗୋଟିଏ ଜନସଭାକେ ସମ୍ବୋଧିତ କରିକି କହିଛନ୍,
ଲୋକଙ୍କର ବିଭିନ୍ନ ଯେଉଁ ସମସ୍ୟା ଦାବି ଏବଂ ଏ ଅଞ୍ଚଳକୁ କିଭଳି ଭାବରେ ସମୃଦ୍ଧ କରାଯିବ ସେଥିପାଇଁ ମଧ୍ୟ ଅନେକ ପ୍ରସ୍ତାବ ଆମର ମାନ୍ୟବର ବିଧାୟକ ମାନ୍ୟବର ମନ୍ତ୍ରୀମାନେ ଯେଭଳି ଭାବରେ ପ୍ରସ୍ତାବ ଦେଇଛନ୍ତି ଏବଂ ସାଧାରଣ ଲୋକମାନେ ବି ଯେଉଁ ପ୍ରସ୍ତାବ ଦିଅନ୍ତି ତାକୁ ଆମେ ଗୁରୁତ୍ୱ ଦେଉ ଏ ଅଞ୍ଚଳକୁ ଆଗକୁ ନେବା ପାଇଁ ଏବଂ ସମ୍ବଲପୁରକୁ ଏକ ସ୍ମାର୍ଟ ସିଟିର ଯେଉଁ ତାକୁ ପୁରା କରିବା ପାଇଁ ଅନେକ ପ୍ରକଳ୍ପ ଆଜି ଆମ ସରକାର ସ୍ୱତନ୍ତ୍ର ଭାବରେ ହାତକୁ ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍, ମା ସମଲେଙ୍କର ମନ୍ଦିରର ବିକାଶ ଲାଗି 316 କୋଟି ଟଙ୍କା ବିନିଯୋଗ ସହିତ ରିଭର ଫ୍ରଣ୍ଟ ଉନ୍ନତିକରଣ କାମ 2 କ୍ଷେପେ ହେଉଛି। ପହିଲା କ୍ଷେପେ ମନ୍ଦିର ଚାରିଆଡ଼ର କରିଡର ତିଆରି, ପାର୍କିଂ ସୁବିଧା ବାଗିର ବିକାଶମୂଳକ କାମ ରହିଛି। 2 କ୍ଷେପେ ଭକ୍ତ ନିବାସ, ଦୋକାନଘର ଆଉ ପ୍ରବେଶ ପଥକେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍, ମହାନଦୀ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ଯୋଜନା ଥି 160 କୋଟି ଟଙ୍କା ଖର୍ଚ୍ଚା ଥି ମହାନଦୀ ଖଣିର ମନ୍ଦିଲିଆନୁ ଚାଉରପୁର ତକ ବିକାଶ କରାଯାଉଛି। ଇଥି ପାର୍କ, ଜିମ୍, ଆଲତିଘାଟ ଆଉ ଶୌଚାଳୟ କରାଯିବା। ସିଆଡ଼େ ଆଜି ସକାଳ ବେଳା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମଲେଇ ମନ୍ଦିର ଯାଇକରି ମାଙ୍କର ଦର୍ଶନ କରିଛନ୍। ଇତାର ସହିତ ସହରନ ଯାଆସ ସୁବିଧା ଲାଗି ମୁଖ୍ୟମନ୍ତ୍ରୀ 25 ନୂଆ ଇ ବସ୍କେ ପତକା ଦେଖାଇକରି ଶୁଭାରମ୍ଭ କରିଛନ୍। ଇ ମାସର ଶେଷ ତକ ଆଉ 25 ବସ୍ର ବ୍ୟବସ୍ଥା କରାଯିବା ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍।
ସହର ମଧ୍ୟରେ ଏବଂ ସହରର ଆଖପାଖ ଅଞ୍ଚଳରେ ତାଙ୍କର ଗମନାଗମନକୁ ସୁବିଧା କରିବା ପାଇଁ, ସହଜ କରିବା ପାଇଁ ଏବଂ ସୁରକ୍ଷାର ସହିତ ଯିବା ଆସିବା କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଆଜି 25 ଇ ବସ୍ର ବ୍ୟବସ୍ଥା ଶୁଭାରମ୍ଭ କରାଗଲା। ଇଏ 25 ଯୋଉ ଇ ବସ୍ର ବ୍ୟବସ୍ଥା କରାଯାଇଛି, ଏହା ସହିତ ଏହି ମାସର ଶେଷ ଭିତରେ ପୁଣି ଆଉ 25 ମଧ୍ୟ ଇ ବସ୍ର ବ୍ୟବସ୍ଥା କରା ହେଉଛି, ଯେଉଁଥିପାଇଁ କି ସମ୍ବଲପୁର ପୁରା ସହରକୁ ଇଏ କଭର କରିବ।
ଇ ବସ୍ ମାନଙ୍କର ପରିଚାଳନାକେ ବିକଶିତ କରିବା ଲାଗି ଅଇଁଠାପାଲିଠାନେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ୍ର ଅତ୍ୟାଧୁନିକ ବସ୍ ଟର୍ମିନାଲ ଭିଲ୍ ଉଦ୍ଘାଟିତ ହୋଇଛି। ଇତାର ସହିତ ଆଇବା 10 ଲାଗି ଟର୍ମିନାଲ ଆଉ ବସ୍ମାନଙ୍କର ଦେଖରେଖ ଲାଗି 238 କୋଟି 14 ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଉ ଅଲଗା ଅତିଥିମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା 2026କେ ଉଦ୍ଘାଟନ କରିଛନ୍। ମେଳାଥି ଓଡ଼ିଶାର 1857 ସଂଗ୍ରାମର ଆଲୋଚନା ନାହିଁ ହୋଇଥିବାର ଅଧ୍ୟାୟ କୁଦୋପାଲି ଉପରେ ଖାସ୍ ଜୋର୍ ଦିଆଯାଇଛି। ଏ ଅବସରରେ କୁଦୋପାଲିର ସଂଘର୍ଷ ଉପରେ ତିଆରି ହୋଇଥିବାର ଗୋଟିଏ ଖାସ୍ ଭିଡ଼ିଓ ପ୍ରଦର୍ଶିତ ହୋଇଛି। ଇତାର ସହିତ ଦି ସାଗା ଅଫ୍ କୁଦୋପାଲି, ଦ ଅନ୍ସଙ୍ଗ୍ ଷ୍ଟୋରି ଅଫ୍ 1857 ବହିକେ ସ୍ପାନିଶ ସହିତ 10 ଆଞ୍ଚଳିକ ଭାଷାଥି ଉନ୍ମୋଚନ କରାଯାଇଛି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, 1857 ମସିହା ଡିସେମ୍ବର ମାସର 30 ଦିନ କୁଦୋପାଲିର ରଣଭୂମି ଥି 53 ସଂଗ୍ରାମୀ ଶହୀଦ ହୋଇଥିଲେ। ଇତାରୁତୁରୁ ଆଉ 4 ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା। ଏ ବହି ଉନ୍ମୋଚନ ଭାରତର ସଂଗ୍ରାମୀ ଇତିହାସକେ ବିଶ୍ୱ ଦରବାରରେ ଗୋଟିଏ ନୂଆ ପରିଚୟ ଦେବା। ଏ ପଦକ୍ଷେପ ଲାଗି ନୂଆ ପିଢ଼ିର ପିଲାମାନେ ନିଜର ମାଟିର ବୀରତ୍ୱ ଆଉ ସଂଘର୍ଷ ବାବଦେ ଜାଣିବାର ସୁଯୋଗ ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନୁ ଆଇଷ୍ଠାନୁ ଶିଶିର ସରସ ମେଳା 2026 ମୂଲ ହୋଇଛି। ଆଉ କିଛି ସମୟ ଆଉତରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମେଳାକେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ଇ ମେଳାଥି ରାଜ୍ୟ ଆଉ ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଲମାନେ ଭିନ୍ ଭିନ୍ କାର୍ଯ୍ୟକ୍ରମ ପରିବେଷଣ କରିବେ। ଇ ମେଳା ଆଇବା 17 ତାରିଖ ଶନିବାର ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଲାଗି ଆଜି ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଉଛି। ଏ ବଛର ବିଶ୍ୱ ହିନ୍ଦୀ ଦିବସର ବାର୍ତ୍ତା ହେଉଛି ହିନ୍ଦୀ ଭାଷାକେ ବୈଷୟିକ ଆଉ କୃତ୍ରିମ ବୁଦ୍ଧିମତା ସାଙ୍ଗେ ଯୁଡ଼ବାର। ହିନ୍ଦୀ ଭାଷା ସରଳ ସମୃଦ୍ଧ ଭାଷା ହୋଇଥିବାନୁ ପୃଥିବୀର ସବୁଠାନୁ ଏତକା ବ୍ୟବହାର କରାଯାଉଥିବାର 5 ଭାଷା ଭିତରେ ଠାନ୍ ପାଇଛି। 1975 ମସିହାର ଆଜିର ଦିନେ ନାଗପୁରଠାରେ ହୋଇଥିବାର ପହିଲା ବିଶ୍ୱ ହିନ୍ଦୀ ସମ୍ମିଳନୀଟି ବିଶ୍ୱ ହିନ୍ଦୀ ଦିବସ ପାଳନ ଲାଗି ପ୍ରସ୍ତାବ ହୋଇଥିଲା। ଭାରତ ସରକାର 2006 ମସିହାନୁ ଫି ବଛର ଜାନୁଆରୀ ମାସ 10 ତାରିଖକେ ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରୁଛନ୍। ଭାରତ ଛଡ଼ା ମରିସସ୍, ଫିଜି, ସୁରିନାମ, ଗୁଆନା, ତ୍ରିନିଦାଦ ଆଉ ନେପାଳନୁ ହିନ୍ଦୀ ଭାଷାକେ କଥିତ ଭାଷା ଭାବେ ବ୍ୟବହାର କରାଯାଏସି। ରାଉରକେଲାନୁ ଭୁବନେଶ୍ୱର ଯାଉଥିବାର ଗୋଟିଏ ବିମାନ ଉଡ଼ାଣ ଭରବାର କିଛି ସମୟ ଆଉତରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଘୁନାଥପାଲିନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ବିମାନଟି 9 ସିଟ୍ ଥିବାର ବେଳେ 6 ଯାତ୍ରୀ ଆହତ ହୋଇଛନ୍ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍। ଅଗ୍ନିଶମ ବିଭାଗ ତରଫୁ ବସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିକି ଡାକ୍ତରଖାନାକେ ନିଆଯାଇଛି। ଦୁର୍ଘଟଣାଟି କାହାରି ଜୀବନହାନି ନାହିଁ ହୋଇଥିବାର ସୂଚନା ମିଳିଛି। ଘଟଣା ଜାଗାଥି ରାଉରକେଲା ଆରକ୍ଷୀ ଅଧୀକ୍ଷକ ଆଉ ପଶ୍ଚିମାଞ୍ଚଳ ଡିଆଇଜି ପହଞ୍ଚିକରି ସ୍ଥିତିର ଯାଞ୍ଚ କରିଛନ୍। ଦୁର୍ଘଟଣାକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବାର ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍। ସିଆଡ଼େ ଏ ଦୁର୍ଘଟଣାର କାରଣ ଜାଣିବାର ଲାଗି ଏୟାରକ୍ରାଫ୍ଟ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ ବିସ୍ତୃତ ଭାବେ ତଦନ୍ତ କରିବା ବୋଲି ସୂଚନା ମିଳିଛି। ବିଦ୍ୟାଳୟମାନଙ୍କୁ ନିୟମିତ ନାଇଁ ଆସୁଥିବାର ଛାତ୍ରଛାତ୍ରୀମାନଙ୍କର ଘରକେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜେ ଯିବାର ଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ଆଉ ଗଣଶିକ୍ଷା ବିଭାଗ ତରଫୁ ଚିଠି ଜରିଏ ଜଣାଇ ଦିଆଯାଇଛି। ହପ୍ତେ ତକ ଛାତ୍ରଛାତ୍ରୀ ବିଦ୍ୟାଳୟ ନାଇଁ ଆସିଲେ କର୍ତ୍ତୃପକ୍ଷ ସେମାନଙ୍କର ଘରକେ ଯାଇକରି କାରଣ ପଚାରି ବୁଝିବାର ଲାଗି ଚିଠିଟି ଲେଖାଯାଇଛି। ଆଇବା ଜାନୁଆରୀ 26 ସାଧାରଣତନ୍ତ୍ର ଦିବସ ସମାରୋହଟି ଖାସ୍ ଅତିଥି ଭାବେ ଯୋଗଦେବା ଲାଗି ସୁବର୍ଣ୍ଣପୁର ଜିଲ୍ଲାର ଶିଖା ଇକୋ ଲର୍ଣ୍ଣିଂ ଭିଲେଜ୍ର ପ୍ରତିଷ୍ଠାତା ଡକ୍ଟର ଶିବାଜୀ ପଣ୍ଡାଙ୍କୁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ର ମିଳିଛି। ଜିଲ୍ଲାନ ଗଲା 12 ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଲାଗି ଏ ଶିକ୍ଷାନୁଷ୍ଠାନ ସେ ସ୍ଥାପନା କରିଛନ୍। ଓଡ଼ିଶା ଆଉ ଅଲଗା ରାଜ୍ୟରୁ 70 ଛାତ୍ରଛାତ୍ରୀ ଇନ ସାଙ୍କେତିକ ଭାଷାଥି ଅଧ୍ୟୟନ କରୁଛନ୍। ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ଇଲେକ୍ଟ୍ରୋନିକ୍ସ ଆଉ ଟେଲି କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ଦୁଇଦିନିଆ ବାର୍ଷିକ ଉତ୍ସବ ହୋଇଯାଇଛି। ଉତ୍ସବର ପହିଲା ଦିନେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଧରଣୀଧର ଡାଙ୍ଗ ଅତିଥି ଭାବେ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଭିନ୍ ଭିନ୍ ପ୍ରତିଯୋଗିତା ଲାଗି ପୁରସ୍କୃତ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ଷ୍ଟାଡିୟମ୍ର ସୁବର୍ଣ୍ଣପୁର ମହୋତ୍ସବ ମହିମା 2026 ଆଉ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାଥି ଜିଲ୍ଲାର କୁଟୀର ଶିଳ୍ପର ସ୍ଥିତି ଆଉ ସମ୍ଭାବନା ବାବଦେ ଗୋଟିଏ ଆଲୋଚନା ଚକ୍ର ଆଜି ହୋଇଯାଇଛି। ସରକାରୀ ସ୍ତରର ମୃତ୍ତିକା ଶିଳ୍ପକେ ଗୋଟିଏ ଉଦ୍ୟୋଗ ଭାବେ ବିକାଶ କରିବାର ଲାଗି ଚେଷ୍ଟା ଚାଲିଥିବାର ବାବଦେ ଅତିଥିମାନେ ମତ ରଖିଥିଲେ। ବୌଦ୍ଧ ଜିଲ୍ଲା କର୍ଡି ଗ୍ରାମ ପଞ୍ଚାୟତ ଠାରେ ଉଠା ଜଳସେଚନ ବିଭାଜନ ତରଫୁ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜିଲ୍ଲାନ ଉଠା ଜଳସେଚନର ସଫଲ କାର୍ଯ୍ୟକାରିତା ଲାଗି ବହୁତ ଜମିକେ ପାଏନ ମଡ଼ାଯାଇ ପାରୁଛେ ବୋଲି କହିଥିଲେ। ଝାରସୁଗୁଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଏଚ୍ କଟାପାଲି ଗାଁ ବାଲ୍ୟ ବିବାହ ବନ୍ଦ କରିବାର ବାବଦେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଆଉ ଦୌରାଜଜ୍ ଆଉ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇକରି ବାଲ୍ୟ ବିବାହ ବାବଦ ଭିନ୍ ଭିନ୍ ଆଇନ ବିଷୟ ଆଲୋଚନା କରିଥିଲେ। ଭୁବନେଶ୍ୱର ଏକାମ୍ର କାନନଠାରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ 2026 ଉଦ୍ଘାଟିତ ହୋଇଯାଇଛି। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରଦର୍ଶନୀକେ ଉଦ୍ଘାଟନ କରିଛନ୍। ଏ ଅବସରରେ ଗବେଷଣା କ୍ଷେତ୍ରଟି ଅତ୍କା ଉନ୍ନତି ଲାଗି ଉଦ୍ଭିଦ ସମ୍ପଦ କେନ୍ଦ୍ର ତରଫୁ 4 ସଂସ୍ଥା ସାଙ୍ଗେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଶୀତ ବଢ଼ବାରକେ ନେଇକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଆଉ ଢେଙ୍କାନାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ରାଜ୍ୟର 28 ସହରର ରାତିର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିଲା। ଶେଷ ମୁଖିଆ ଖବର ଫେରଘାଏ ସମ୍ବଲପୁର 948 କୋଟି ନୁ ଏତକା ଟଙ୍କାରେ 25 ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ। ସହରନ 25 ଇ ବସ୍ ଶୁଭାରମ୍ଭ ସହିତ ଅଇଁଠାପାଲିନ କ୍ରୁଟ୍ର ବସ୍ ଟର୍ମିନାଲ୍ ହେଲା ଉଦ୍ଘାଟିତ। ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆ ଆନୁଷ୍ଠାନ ମୂଲ ହେଉଛେ ଶିଶିର ସରସ ମେଳା ଆଉର୍ ହିନ୍ଦୀ ଭାଷାକେ ବୈଷୟିକ ଆଉ କୃତ୍ରିମ ବୁଦ୍ଧିମତା ସାଙ୍ଗେ ଯୁଡ଼ବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ହିନ୍ଦୀ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।